ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି 88 ଆସନରେ ଶେଷ ହେଲା ମତଦାନ। ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଏବଂ ଆସିକା ସଂସଦୀୟ କ୍ଷେତ୍ର ସହିତ 35 ବିଧାନସଭା ଆସନ ପାଇଁ ଆଜି ବାହାରିଲା ବିଜ୍ଞପ୍ତି। ନିର୍ବାଚନ ପ୍ରକ୍ରିୟାରେ ଭିଭିପାଟ୍ ଯାଞ୍ଚ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ସତର୍କ କଲା ପାଣିପାଗ ବିଭାଗ। ବିସ୍ତୃତ ସମ୍ବାଦ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ 13 ରାଜ୍ୟର 88 ଆସନ ପାଇଁ ମତଦାନ ଚାଲିଛି। କେରଳର ସମସ୍ତ 20 ଲୋକସଭା ଆସନ ସମେତ କର୍ଣ୍ଣାଟକର 14, ରାଜସ୍ଥାନର 13, ମହାରାଷ୍ଟ୍ରର 8, ଉତ୍ତରପ୍ରଦେଶ 8, ମଧ୍ୟପ୍ରଦେଶ 7, ଆସାମ ଓ ବିହାରରେ ପ୍ରତ୍ୟେକ 5, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ପ୍ରତ୍ୟେକ 3 ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ଶାନ୍ତିଶୃଙ୍ଖଳା ଏବଂ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହୋଇଥିଲା। ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। 5 ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ସହିତ ଏହାର ପରିସର ମଧ୍ୟରେ 35 ବିଧାନସଭା ଆସନ ପାଇଁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ମଇ ମାସ 20 ତାରିଖରେ ଏହି 5 ଲୋକସଭା ଓ 35 ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ଆସନ୍ତା ମଇ ମାସ 3 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମଇ ମାସ 4 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ 6 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି 5 ଲୋକସଭା କ୍ଷେତ୍ର ଅଧୀନରେ ମୋଟ 79,62,148 ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40,30,283 ଜଣ ଏବଂ ମହିଳା ଭୋଟରଙ୍କ ସଂଖ୍ୟା 39,31,015 ଜଣ ଅଛନ୍ତି। ଏହି ତାଲିକାରେ 850 ଜଣ ତୃତୀୟ ଲିଙ୍ଗୀ ଭୋଟର ଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳିତ ମାସ 29 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ତା'ର ପରିସର ଅଧୀନରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ମଇ ମାସ 25 ତାରିଖରେ ଭୋଟ୍ ନିଆଯିବ। ଗତ ଆର୍ଥିକ ବର୍ଷ 2023-24 ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କର ଭବିଷ୍ୟନିଧି ପାଣ୍ଠି ଇ ଆକାଉଣ୍ଟ ସ୍ଲିପ୍ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଲେଖା ନିୟନ୍ତ୍ରକ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଯୋଗୁଁ ଏକ ମାସ ମଧ୍ୟରେ ଇ ଆକାଉଣ୍ଟ ସ୍ଲିପ୍ର କାର୍ଯ୍ୟକାରୀ କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ ପ୍ରାୟ 46,214 ଜଣ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ଲେଖା ନିୟନ୍ତ୍ରକ କହିଛନ୍ତି। ହିତାଧିକାରୀମାନେ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ www.caoodisha.nic.inରେ ଲଗ୍ଇନ୍ କରି ସେମାନଙ୍କର ଇ ଆକାଉଣ୍ଟ ସ୍ଲିପ୍ ବାହାର କରିପାରିବେ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଚଳିତ ମାସ 28 ତାରିଖ ଦିନ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି। ଦିନିକିଆ କାର୍ଯ୍ୟକ୍ରମରେ ଶ୍ରୀ ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଗସ୍ତ କରି ନିର୍ବାଚନୀ ସଭାରେ ଯୋଗଦେବେ। ପ୍ରଥମେ ବ୍ରହ୍ମପୁର ଏବଂ ପରେ ନବରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଶ୍ରୀ ନଡ୍ଡା ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଚଳିତ ମାସ 19 ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆବେଦନକୁ ଗ୍ରହଣ କରି ସରକାରୀ ଡାକ୍ତରଖାନା ପରିସରରୁ ଘରୋଇ ଔଷଧ ଦୋକାନ ହଟାଇବା ପାଇଁ ଅନୁମତି ଦେବା ପରେ ଆସନ୍ତା 15 ଦିନ ମଧ୍ୟରେ ଔଷଧ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ ଏ ସମ୍ପର୍କରେ 24 ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଲାଇସେନ୍ସଧାରୀ ଔଷଧ ଦୋକାନଗୁଡ଼ିକରୁ ବକେୟା ପାଉଣା ମଧ୍ୟ ସଂଗ୍ରହ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ ଡାକ୍ତରଖାନା ପରିସରରେ ଥିବା 101 ଘରୋଇ ଔଷଧ ଦୋକାନକୁ ଉଚ୍ଛେଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନରେ ଇଭିଏମ୍ ଏବଂ ଭିଭିପାଟ୍କୁ ନେଇ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଭିଭିପାଟ୍ ଯାଞ୍ଚ ନେଇ ସମସ୍ତ ଆବେଦନକୁ ଅଦାଲତ ଖାରଜ କରିବା ସହିତ ବାଲାଟ୍ ପେପରରେ ମତଦାନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ଇଭିଏମ୍ ଦ୍ୱାରା ହିଁ ମତଦାନ ହେବ ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତାଙ୍କ ନିଷ୍ପଭି ଅନୁସାରେ ଭୋଟ୍ ଦେବାଠାରୁ 45 ଦିନ ପର୍ଯ୍ୟନ୍ତ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରହିବ। ଅଦାଲତ ତାଙ୍କ ରାୟରେ ଆହୁରି କହିଛନ୍ତି ନିର୍ବାଚନ ଫଳାଫଳ ଘୋଷଣା ହେବାର 7 ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ ଯାଞ୍ଚ ପାଇଁ ଦାବି କରିପାରିବେ। ଏହାଛଡ଼ା ଇଭିଏମ୍ ଏବଂ ଭିଭିପାଟ୍ ବ୍ୟବହୃତ ମାଇକ୍ରୋ କଣ୍ଟ୍ରୋଲର ମେମୋରି ଯାଞ୍ଚ କରାଯାଇପାରିବ। ଆବେଦନକାରୀ ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନ ପାଇଁ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଯଦି ଏହା ଭୁଲ୍ ପ୍ରମାଣିତ ହୁଏ ତେବେ ଟଙ୍କା ଫେରସ୍ତ ହେବ ବୋଲି ଅଦାଲତ ତାଙ୍କ ରାୟରେ ସ୍ୱଷ୍ଟ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ରାଜ୍ୟର 3 ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ସହ ରୋଡ୍ ଶୋ ମାଧ୍ୟମରେ ଦଳର ଜନକଲ୍ୟାଣକାରୀ ଯୋଜନାକୁ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ତାଙ୍କ ଦଳକୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି। ଗଜପତି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ ସମ୍ଭାଦଦାତା ଗଣେଶ କୁମାର ରାଜୁଙ୍କ ଏକ ରିପୋର୍ଟ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି ଗଜପତି ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀ। ସେ 2 ହେଲା ମୋହନା ଏବଂ ପାରଳାଖେମୁଣ୍ଡି। ଏହି 2 ନିର୍ବାଚନ ମଣ୍ଡଳୀରେ ଆସନ୍ତା ମେ 13 ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ତ୍ତମାନ ଏଠାରେ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ଧାର୍ଯ୍ୟ ଦିନ ସରିଯାଇଛି। ଗଜପତି ଜିଲ୍ଲାରେ ମୋଟ 4,69,228 ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ 2,24,405 ଜଣ ପୁରୁଷ ଏବଂ 2,34,799 ଜଣ ମହିଳା ଭୋଟର ରହିଛନ୍ତି ଓ ତୃତୀୟ ଲିଙ୍ଗୀ ଭୋଟର 24 ଜଣ ରହିଛନ୍ତି। ଏହା ସହିତ 2,540 ଜଣ ବରିଷ୍ଠ ନାଗରିକ ଏବଂ 10,376 ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି। ଗଜପତି ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ 573 ମତଦାନ କେନ୍ଦ୍ର କରାଯାଇଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀରେ 297 ମତଦାନ କେନ୍ଦ୍ର ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ 276 ମତଦାନ କେନ୍ଦ୍ର ରହିଛି। ଏହା ସହିତ ବୟସ୍କ ଭୋଟର ଓ ଭିନ୍ନକ୍ଷମ ଭୋଟରମାନେ ସୁବିଧାରେ କିଭଳି ନିଜର ମତଦାନ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆକାଶବାଣୀ ସମାଚାର ପାଇଁ ପାରଳାଖେମୁଣ୍ଡିରୁ ଗଜପତି ଜିଲ୍ଲା ପ୍ରତିନିଧି ଗଣେଶ କୁମାର ରାଜୁ।
ବିଜୁ ଜନତା ଦଳର ଦଶପଲ୍ଲା ବିଧାନସଭା ପ୍ରାର୍ଥୀ ରମେଶ ବେହେରା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ଆସନ୍ତା ମଇ 20 କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ୍ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା 6 ଆସନ ପାଇଁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ତଥା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନିଜର ପ୍ରାର୍ଥୀପତ୍ର ସେ ଦାଖଲ କରିଥିବାର ଜଣାପଡ଼ିଛି। ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଗଜପତି ଜିଲ୍ଲା ପାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଗନ୍ଧମ ଚନ୍ଦ୍ରରୁଡୁ ନିୟୋଜିତ ହୋଇଛନ୍ତି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ଯଦି କୌଣସି ବ୍ୟକ୍ତିବିଶେଷଙ୍କର ନିର୍ବାଚନ ସମ୍ପର୍କିତ କିଛି ଆପତ୍ତି ଅଭିଯୋଗ ଥାଏ ତାଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି। ଗନ୍ଧମ ଚନ୍ଦ୍ରରୁଡୁଙ୍କ ସହ ଯୋଗାଯୋଗ କରିବା ପାଇଁ ମୋବାଇଲ୍ ନମ୍ଘର 8144211205 ଜାରି କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗ୍ରୀଷ୍ମ ପ୍ରବାହ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ। ଜଗତସିଂହପୁର, ପାରାଦୀପ, କୋରାପୁଟ, ବାଲେଶ୍ୱର ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା 40 ଅଧିକ ଥିଲା। ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ାରେ ଦିନର ସର୍ବାଧିକ ତାପମାତ୍ରା 44 ଅଧିକ ଥିଲା। ସେହିପରି ବାରିପଦା, ଝାରସୁଗୁଡ଼ା, ତାଳଚେର, ହୀରାକୁଦ, ଢେଙ୍କାନାଳ, ଯାଜପୁରରେ ତାପମାତ୍ରା 43 ଅଧିକ ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଜାରି କରାଯାଇଛି। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆଜି 88 ଆସନରେ ଶେଷ ହେଲା ମତଦାନ। ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଏବଂ ଆସିକା ସଂସଦୀୟ କ୍ଷେତ୍ର ସହିତ 35 ବିଧାନସଭା ଆସନ ପାଇଁ ଆଜି ବାହାରିଲା ବିଜ୍ଞପ୍ତି। ନିର୍ବାଚନ ପ୍ରକ୍ରିୟାରେ ଭିଭିପାଟ୍ ଯାଞ୍ଚ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ଏବଂ ରାଜ୍ୟରେ ଆସନ୍ତା 4 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ସତର୍କ କଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।